ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଜଳ ସଂରକ୍ଷଣ କ୍ଷେତ୍ରରେ ଜନଭାଗିଦାରିତା ବୃଦ୍ଧି ନେଇ ପ୍ରୟାସ ଜାରି ରହିଥିବା କହିଲେ ପ୍ରଧାନମନ୍ତ୍ରୀ. ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ 33,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ. ବିଶ୍ୱ ପରିବେଶ ସୁରକ୍ଷା ପାଇଁ ସୀମାପାର ସହଯୋଗର ଆବଶ୍ୟକତା ରହିଛି କହିଲେ ଉପରାଷ୍ଟ୍ରପତି. ଭୂକମ୍ପ ପ୍ରଭାବିତ ମ୍ୟାମାରରେ ମୃତ୍ୟୁସଂଖ୍ୟା 1700କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ସଂରକ୍ଷଣ କ୍ଷେତ୍ରରେ ଜନଭାଗିଦାରିତା ବୃଦ୍ଧି ନେଇ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି. ଗତ 8 ବର୍ଷ ମଧ୍ୟରେ ଜଳ ସଂରକ୍ଷଣ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ 11 ବିଲିୟନ୍ ଘନମିଟରରୁ ଅଧିକ ଜଳ ସଂରକ୍ଷିତ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି. ଚଳିତ ବର୍ଷ କ୍ୟାଚ୍ ଦ ରେନ୍ ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଛି. ଦେଶରେ ହଜାର ହଜାର କୃତ୍ରିମ ପୋଖରୀ, ଚେକ୍ଡ୍ୟାମ୍, ନଳକୂପ ଆଦି ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି. ଗ୍ରୀଷ୍ମ ଛୁଟିରେ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇଥାଏ. ବର୍ତ୍ତମାନ ସମୟରେ ପିଲାଙ୍କର ଶିକ୍ଷା ପାଇଁ ବିଭିନ୍ନ କ୍ଷେତ୍ର ଉନ୍କକ୍ତ ରହିଛି ବୋଲି ସେ କହିଛନ୍ତି. ଗ୍ରୀଷ୍ମ ଛୁଟି ପାଇଁ ମାଇ ଭାରତ ସ୍ୱତନ୍ତ୍ର କ୍ୟାଲେଣ୍ଡର ସମ୍ପର୍କରେ ଶ୍ରୀ ମୋଦି ଏହି ଅବସରରେ ଉଲ୍ଲେଖ କରିଛନ୍ତି. ଏହି କ୍ୟାଲେଣ୍ଡର ମାଧ୍ୟମରେ ଗ୍ରହଣ କରାଯାଇଥିବା ପ୍ରୟାସଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି. ସୁସ୍ଥ ଜୀବନଶୈଳୀ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ଯୋଗ ଦିବସର ଅବଗଣନା 100 ଦିନରୁ କମ୍ ରହିଛି. ଯୋଗକୁ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି. ଦିଲ୍ଲୀରେ ଆୟୋଜିତ ହୋଇଥିବା ଫିଟ୍ ଇଣ୍ଡିଆ ସମ୍ମିଳନୀ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରୁ ପ୍ରାୟ 25,000 ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ. ନିଜ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ଆଜିଠୁ ଆରମ୍ଭ ହୋଇଥିବା ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ସେହିଭଳି ଦେଶର ବିଭିନ୍ନ ପ୍ରାନ୍ତରରେ ପାଳନ କରାଯାଉଥିବା ଭିନ୍ନ ଭିନ୍ନ ଲୋକପର୍ବ ପାଳନ ନେଇ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ଏହି ପର୍ବଗୁଡ଼ିକ ଭାରତର ବିବିଧତା ମଧ୍ୟରେ ଏକତାକୁ ପ୍ରତିପାଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ଼ର ବିଳାସପୁର ଜିଲ୍ଲା ଅନ୍ତର୍ଗତ ମହଭଟ୍ଟାଠାରେ 33,700 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନକ୍ସଲ ପ୍ରଭାବିତ ଛତିଶଗଡ଼ ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାର ନୂତନ ଯୁଗ ଦେଖିବାକୁ ମିଳିଛି. ସେ କହିଛନ୍ତି, ରାଜ୍ୟର ଉପାନ୍ତ ଆଦିବାସୀ ଅଞ୍ଚଳରେ ରାସ୍ତାଘାଟ, ବିଦ୍ୟୁତ୍ ଯୋଗାଣ, ମୋବାଇଲ୍ ନେଟ୍ୱର୍କ ବ୍ୟବସ୍ଥା କରାଯିବା ସହ ସେଠାକାର ଅଧିବାସୀମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ନିକଟରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବନ୍ଦ କରାଯାଇଥିବା ବିଦ୍ୟାଳୟଗୁଡ଼ିକୁ ପୁଣି ଖୋଲାଯାଇଛି। ଶ୍ରୀ ମୋଦି କହିଛନ୍ତି, ଛତିଶଗଡ଼ର ଭାଗ୍ୟରେ ପରିବର୍ତ୍ତନ ଘଟିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ନିମନ୍ତେ ଧରତୀ ଆବା ଜନଜାତି ଉତ୍କର୍ଷ ଅଭିଯାନ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଅନୁନ୍ନତ ଆଦିବାସୀ ସମ୍ପ୍ରଦାୟଙ୍କ ନିମନ୍ତେ ପିଏମ୍ ଜନମନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଛତିଶଗଡ଼ର ପ୍ରତ୍ୟେକ ପରିବାରର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 3 ଲକ୍ଷ ହିତାଧିକାରୀଙ୍କ ଗୃହପ୍ରବେଶ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କୁ ବାସଗୃହ ହସ୍ତାନ୍ତର କରିଥିଲେ।
ଛତିଶଗଡ଼ କେ 3 ଲକ୍ଷ ଗରିବ ପରିବାର ଅପନେ ନୟେ ଘର ମେ ଗୃହ ପ୍ରବେଶ କର ରହେ ହୈ। ମୈଁ ଇନ ସଭି ପରିବାରୋଂ କୋ ଏକ ନୟେ ଜୀବନ କେ ଲିଏ ବହୁତ ଶୁଭକାମନାଏ ଦେତା ହୁଁ। ଇନ ଗରିବ ପରିବାରୋଂ କେ ସିର ପର पक्की छत आप सभी की वजह से ही संभव हो पाई है।
ପ୍ରଧାନମନ୍ତ୍ରୀ ଆହ୍ୱାନପୁର ରାୟପୁର ରେଳ ଷ୍ଟେସନ ଅଧୀନରେ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ନୂଆଦିଲ୍ଲୀରେ ଚାଲିଥିବା ପରିବେଶ ସମ୍ପର୍କିତ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଧନକଡ଼ କହିଛନ୍ତି ବିଶ୍ୱ ପରିବେଶ ସୁରକ୍ଷା ପାଇଁ ସୀମାପାର ସହଯୋଗର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ନବସୃଜନାତ୍ମକ ରଣନୀତି ଦୀର୍ଘସ୍ଥାୟୀ ପରିବେଶ ସନ୍ତୁଳନ ଏବଂ ଅର୍ଥନୈତିକ ବିକାଶକୁ ଆଗେଇ ନେବ। ସେ ନାଗରିକମାନଙ୍କୁ ପରିବେଶ ସଂରକ୍ଷଣ ପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି। ବ୍ୟକ୍ତିବିଶେଷ ଗୋଷ୍ଠୀ କିମ୍ବା କୌଣସି ଏକକ ରାଷ୍ଟ୍ର ପରିବେଶ ସମ୍ପର୍କିତ ସମସ୍ୟାର ଏକାକୀ ସମାଧାନ କରିପାରିବ ନାହିଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଭୂକମ୍ପ ପ୍ରଭାବିତ ମ୍ୟାମାରରେ ମୃତ୍ୟୁ ସଂଖ୍ୟା 1700ରୁ ଉର୍ଦ୍ଧ୍ୱ ହୋଇଥିବା ସେଠାକାର ସାମରିକ ମୁଖ୍ୟ ସୂଚନା ଦେଇଛନ୍ତି। ଧ୍ୱଂସ ବିଧ୍ୱସ୍ତ ଅଟ୍ଟାଳିକା ତଳେ ବହୁ ସଂଖ୍ୟାରେ ମୃତଦେହ ଥିବାର ସନ୍ଦେହ କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ଅଭାବରୁ ଏପର୍ଯ୍ୟନ୍ତ କେତେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି। ପର୍ଯ୍ୟାପ୍ତ ଅତ୍ୟାଧୁନିକ ଯନ୍ତ୍ରାଂଶ ବିନା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଇତିମଧ୍ୟରେ ମ୍ୟାମାରରେ କେତେକ ଅଞ୍ଚଳରେ ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ମ୍ୟାମାରର ମାଣ୍ଡାଲେ ନିକଟବର୍ତ୍ତୀ ଅଞ୍ଚଳରେ ଭୂକମ୍ପର ତୀବ୍ରତା 5.1 ରେକର୍ଡ କରାଯାଇଛି। ଏହି ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ସୂଚନା ହସ୍ତଗତ ହୋଇନାହିଁ। ସେହିପରି ଥାଇଲାଣ୍ଡରେ ଉଦ୍ଧାରକାରୀ ଦଳ ଭଙ୍ଗାରୁଜା ଅଂଶ ତଳୁ ମୃତଦେହ ଠାବ କରୁଛନ୍ତି। ଏପର୍ଯ୍ୟନ୍ତ ସେଠାରେ ମୃତ୍ୟୁ ସଂଖ୍ୟା 17ରେ ପହଞ୍ଚିଥିବା ବେଳେ 83 ଜଣ ନିଖୋଜ ଥିବା ଜଣାଯାଇଛି। ଜାତିସଂଘ ପକ୍ଷରୁ କୁହାଯାଇଛି ମ୍ୟାମାର ଓ ଥାଇଲାଣ୍ଡରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିହାର ଗସ୍ତର ଶେଷ ପର୍ଯ୍ୟାୟରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆଜି ପାଟନାଠାରେ ଏନ୍ଡିଏର ସମସ୍ତ 5ଟି ସହଯୋଗୀ ଦଳର ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଗୋପାଳଗଞ୍ଜଠାରେ ସାଧାରଣ ଅଧିବେଶନରେ ଅଭିଭାଷଣ ପ୍ରଦାନ କରି ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରୀ ବାସଭବନରେ ଆୟୋଜିତ ବୈଠକରେ ବିହାର ବିଧାନସଭା ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଏବଂ ରଣନୀତି କୌଶଳ ସମ୍ପର୍କରେ ଦଳୀୟ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ବୈଠକରେ ଜେଡିୟୁ ଜାତୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍ଡିଏର ସହଯୋଗୀ ଦଳ ଏଲ୍ଜେପିଆର୍ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ଲୋକମଞ୍ଚ ଦଳର ନେତାମାନେ ଉପସ୍ଥିତ ଥିଲେ। ଆଗାମୀ ବିଧାନସଭା ନିର୍ବାଚନରେ 225 ଆସନରେ ଏନ୍ଡିଏର ସହଯୋଗୀ ଦଳ ବିଜୟ ହାସଲ ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିନିମନ୍ତେ ସମସ୍ତ 243 ବିଧାନସଭା କ୍ଷେତ୍ରରେ ମିଳିତ କର୍ମୀ ସମ୍ମିଳନୀ ଆୟୋଜନ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଗତକାଲି ପାଟନାସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟଠାରେ ଶ୍ରୀ ଶାହା ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ବିହାର ବିଧାନସଭା ନିର୍ବାଚନ 2025 ବିପୁଳ ବିଜୟ ହାସଲ ନିମନ୍ତେ ଦଳର ସମସ୍ତ ଅଂଶୀଦାରଙ୍କ ସହ ସହଯୋଗ ରକ୍ଷା କରି କାର୍ଯ୍ୟ କରିବାକୁ ଦଳୀୟ ନେତାମାନଙ୍କୁ ଶ୍ରୀ ଶାହା ପରାମର୍ଶ ଦେଇଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆସନ୍ତାକାଲି ରାତି 9:30 ପୋଷଣ ଅଭିଯାନ ଜରିଆରେ ପୁଷ୍ଟିହୀନତାର ମୁକାବିଲା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଏମ୍ସ ନୂଆଦିଲ୍ଲୀର ଶିଶୁ ଅସ୍ତ୍ରୋପଚାର ବିଭାଗର ସହକାରୀ ପ୍ରଫେସର ଡାକ୍ତର ଅଜୟ ବର୍ମା ଏବଂ ଖାଦ୍ୟ ବିଶେଷଜ୍ଞ ଡାକ୍ତର ରିଚା ଜୟସ୍ୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଓ 011-233-14444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 928-909-4044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆସନ୍ତାକାଲି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ବିଶାଖାପଟନାଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ପରାସ୍ତ କରି ବିଜୟୀ ହୋଇଛି। ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି 18 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 163 ରନ୍ କରିବାକୁ ସମର୍ଥ ହୋଇଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ 16 ଓଭରରେ 3 ୱିକେଟ୍ ହରାଇ 166 ରନ୍ ସଂଗ୍ରହ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସର ମିଚେଲ୍ ଷ୍ଟାର୍କ ସର୍ବାଧିକ 5 ୱିକେଟ୍ ଅକ୍ତିଆର କରିଥିବାବେଳେ ହାଇଦ୍ରାବାଦ ଦଳ ପକ୍ଷରୁ ଜିଶାନ ଅନ୍ସାରୀ ସମସ୍ତ 3 ଯାକ ୱିକେଟ୍ ନେଇଥିଲେ। ସନ୍ରାଇଜର୍ସ ପକ୍ଷରୁ ଅନିକେତ ବର୍ମା ସର୍ବାଧିକ 74 ରନ୍ ସଂଗ୍ରହ କରିଥିଲେ। ଆଉ କିଛି ସମୟ ପରେ ଗୁଆହାଟୀଠାରେ ଦ୍ୱିତୀୟ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜଳ ସଂରକ୍ଷଣ କ୍ଷେତ୍ରରେ ଜନଭାଗିଦାରିତା ବୃଦ୍ଧି ନେଇ ପ୍ରୟାସ ଜାରି ରହିଥିବା କହିଲେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ 33,000 କୋଟି ଟଙ୍କାର ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ବିଶ୍ୱ ପରିବେଶ ସୁରକ୍ଷା ପାଇଁ ସୀମାପାର ସହଯୋଗର ଆବଶ୍ୟକତା ରହିଛି କହିଲେ ଉପରାଷ୍ଟ୍ରପତି। ଭୂକମ୍ପ ପ୍ରଭାବିତ ମ୍ୟାମାରରେ ମୃତ୍ୟୁ ସଂଖ୍ୟା 1700କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା।